ଓଡ଼ିଆ ସାହିତ୍ୟରେ ବ୍ରଜନାଥ ବଡ଼ଜେନା ଏକ ସୁପରିଚିତ ନାମ। ବ୍ରଜନାଥ ବଡ଼ଜେନାଙ୍କର ଜନ୍ମ 1730 ମସିହାରେ ଏବଂ 1795 ମସିହାରେ ସେ ପରଲୋକ ଗମନ କରିଥିଲେ। 1755 1778 ଖ୍ରୀଷ୍ଟାବ୍ଦ ମଧ୍ୟରେ ସେ ବିଚକ୍ଷଣ କିଳିକଳନିଧି ତ୍ରିଭୁବନ ସୁନ୍ଦରୀ ସହିତ ବିଭିନ୍ନ ଚୌପଦୀ ଚଣ୍ଡିମାଳଶ୍ରୀ କୃଷ୍ଣଲୀଳା ଗୋପୀ ବିଳାସ ଅମ୍ବିକା ବିଳାସ ଆଦି ଗ୍ରନ୍ଥ ରଚନା କରିଥିଲେ। ସେ ତାଙ୍କ ଜୀବନର ଶେଷ ଭାଗରେ ସମରତରଙ୍ଗ ରାଜସଭା ସହିତ ହିନ୍ଦୀରେ ଗୁଣ୍ଡିଚା ବିଜେ ଆଦି ରଚନା କରିଥିଲେ। ବିଭିନ୍ନ ସଂସ୍କୃତ ଗ୍ରନ୍ଥ ଆଧାରରେ ତାଙ୍କ ରଚିତ ହାସ ବିନୋଦ ରସ ବିନୋଦ ନୀତି ବିନୋଦ ଓ ପ୍ରୀତି ବିନୋଦର ସମାବେଶରେ ଚତୁର ବିନୋଦ ନାମକ ଏକ ନୀତି ଓ ଉପଦେଶାତ୍ମକ ଗ୍ରନ୍ଥ ସେ ରଚନା କରିଥିଲେ। ଚତୁର ବିନୋଦର ରଚନା ଶୈଳୀ ଓ ଭାଷାର ସରଳତା ଯୋଗୁଁ ଏହା ଓଡ଼ିଆ ଭାଷାରେ ଏକ ଅଦ୍ୱିତୀୟ ଗ୍ରନ୍ଥ। ଆଜି ଆମେ ସେହି ଚତୁର ବିନୋଦ କଥାର ଏକ ସମ୍ପାଦିତ ଅଂଶ ଶୁଣିବା। କ୍ଷେତ୍ରପାଳ ନାମକ ଏକ ଭୂମିଜ ଥିଲା। ସେ ଅତ୍ୟନ୍ତ ବଳବନ୍ତ ଅଟଇ ତା ଧନୁରେ ଗୁଣ ଦେଇ ଆମଞ୍ଚନ କରିବାକୁ ସଂସାରରେ କେହି ନଥିଲେ। ସେ ସର ବିନ୍ଧିଲେ ମତ୍ତହସ୍ତି ପ୍ରାଣ ହରଇ। ସେ କ୍ଷେତ୍ରପାଳ ଅହିପୁର ନାମେ ପର୍ବତରେ ଘର କରିଥାଏ। ସେ ବାଟରେ ଯିବା ଆସିବା ମହାଜନମାନଙ୍କ ଠାରୁ ଧନରତ୍ନ ଲୁଟ୍ କରି ନେଇ ରାଜା ସମାନ ସମ୍ପଦ କରିଥାଏ। 500 ଲୋକ ଯାଉଥିଲେ ମୃଗପଲରେ ସିଂହ ପଶି ମନ୍ଥିଲା ପରି ସେ ଲୁଟ୍ କରଇ। ଏ ରୂପେ ଅନ୍ୟାୟ କରିବାରୁ ସେ ପଥ ନ ଚଳିଲା। ବାଣିଜ୍ୟ ନ ଚଳିବାରୁ ମହାଜନମାନେ ବଡ଼ ଦୁଃଖ ପାଇଲେ। କିଛି ଜିନିଷ ନ ମିଳିବା ଯୋଗୁଁ ପ୍ରାଣୀମାନଙ୍କର କାର୍ଯ୍ୟ ଅଚଳ ହେଲା। ସେ ତ ମଧ୍ୟସ୍ଥାନ, ଯେଉଁ ଦିଗରେ ଅଇଲେ ସେଇ ବାଟରେ ମିଳିବ। ଆନ ଦିଗରେ ଆତଜାତ କରିବା ସହଜ ନୁହେଁ। କେମନ୍ତେ ସେ ବାଟେ ଗତାଗତ ହେବା ମହାଜନମାନେ ବସି ବିଚାର କଲେ। ଚାଲ କ୍ଷେତ୍ରପାଳ ସଙ୍ଗେ ଆମେ ପ୍ରୀତି କରିବା, ନହେଲେ ଚଳିପାରିବା ନାହିଁ। ଏମନ୍ତେ ଦଶବିଂଶ ମହାଜନ ସଙ୍ଗ ହୋଇ ତାଠାକୁ ଯାଇ କହିଲେ, ହେ କ୍ଷେତ୍ରପାଳ, ଆମ୍ଭେ ତୁମ୍ଭଠାରେ ମିଳିଲୁ। ତୁମ୍ଭେ ଯେଉଁ ରୂପେ ବୋଲିବ ସେ ରୂପେ ଧନ ଦେବୁ, ଆଉ ବାଟରେ ଆମ୍ଭ ଧନ ତୁମ୍ଭେ ଲୁଟ୍ କରିବ ନାହିଁ। ଏ ରୂପେ ନାନା ଉପହାର ଦ୍ରବ୍ୟ ଦେଇ କ୍ଷେତ୍ରପାଳ ସଙ୍ଗେ ପ୍ରୀତି କରିଲୁ। ସେ ଯେଉଁ ରୂପେ କହି ସେଇ ରୂପେ ଧନ ସାରଣ କରି ବାଣ୍ଟି ଦିଅନ୍ତି। ସେହିଦିନୁ ସେ ବାଟରେ ନିର୍ଭୟରେ ଜଣେ ଦୁଇଜଣ ଆତଜାତ ହୋଇ କାରବାର କଲେ। କ୍ଷେତ୍ରପାଳଠାରେ ବେଳୁବେଳ ଅଧିକ ପ୍ରୀତି କରି ଅପୂର୍ବ ପଦାର୍ଥ ମିଳିଲେ ଆଗ ତାକୁ ଦେଇ ପଛେ ଖାଆନ୍ତି। ଭୟରେ ଇଷ୍ଟବନ୍ଧୁ ପ୍ରାୟ ତାଠାରେ ଭାବନା ରଖିଥାନ୍ତି। ଏହାକୁ ଦୁଷ୍ଟପ୍ରୀତି କହି କଲେ ଅକାର୍ଯ୍ୟ ହୁଅଇ, ନକଲେ ଚଳି ନ ପାରଇ। ଏ ଘେନି ଦୁଷ୍ଟ ଲୋକ ଥିବାଠାରେ ବାସ ନ କରିବ। ଯେବେ ଅନ୍ତର ହୋଇନପାରିବ ତେବେ ଉପର ମନରେ ପ୍ରୀତି ରଖିଥିବ, ଏ ଦୁଷ୍ଟପ୍ରୀତି ଅଟଇ। ଏବେ ନୀଚ ପ୍ରୀତି ଯେ ରୂପେ ତାହା କହିବା ଶୁଣ। ଚନ୍ଦ୍ରଜ୍ୟୋତି ନାମରେ ଏକ ହଂସ ଥିଲା। ସେ ଏକ ଦିନ କରେ ମାନସ ସରୋବରରୁ ଗଙ୍ଗାକୁ ଆସୁଥିଲା। ବାଟରେ ଆସନ୍ତେ ଠାଏ ଦେଖିଲା ଏକ ଦିବ୍ୟ ପୁଷ୍କରିଣୀ ଅଛି। ବିଚାରିଲା, ଏଠାରେ ମୃଣାଳ ଖାଇବି। ଏମନ୍ତେ ସେ ଜଳରେ ପଶି ମୃଣାଳମାନ ଆହରଣ କରନ୍ତେ କୃଷ୍ଣପାଦ ନାମକ ଏକ ବକ ସେ ହଂସକୁ ଦେଖି ବିଚାର କରୁଛି, ଆହା ଏହା ଦେହ ଏଡ଼େ ପୃଥୁଳ କାହିଁକି ହେଲା, ମୁଁ କାହିଁକି ଏତେ ଦୁର୍ବଳ ହେଲି। ବର୍ଣ୍ଣରେ ତ ମୁଁ ଏହାଠାରୁ ଉଜ୍ଜ୍ୱଳ, ଚକ୍ଷୁ ହିଁ ତ ମୋର ସୁନ୍ଦର, ପକ୍ଷମାନେ ଅତି ଉତ୍ତମ, କେବଳ ଥଣ୍ଟ ବେକ ପାଦ ଏମାନେ ଟିକିଏ ସରୁ ବୋଲି ଚାଲିଲା ବେଳକୁ ମାନୁନଥିବ। ମୋର ଯେବେ ଏହାପରି ଦେହ ମୋଟ ହେବ ତେବେ ଏହାଠାରୁ ମୁଁ ଅତି ସୁନ୍ଦର ଦେଖାଯିବି, ବକମାନଙ୍କ ଉପରେ ରାଜା ପ୍ରାୟ ଦିଶିବି। ଏବେ ଏହା ସଙ୍ଗେ ପ୍ରୀତି କରି ଏହା କ'ଣ ଖାଉଛି ମୁଁ ତାହା ଖାଇବି। ଏମନ୍ତ ବିଚାର କରି ଡାକିଲା, ଆହେ ମରାଳ ବର, ତୁମ୍ଭେ ଏ ଦିଗେ ଆସି ଜଳକେଳି କର, ତେଣେ ବ୍ୟାଧମାନେ ଫାସ ବସାଇଥାନ୍ତି। ପକ୍ଷୀମାନଙ୍କୁ ଧରି ପ୍ରାଣ ନିଅନ୍ତି। ଏବେ ସତ୍ୱର ହୋଇ ଏଣିକି ଆସ। ଏହା ଶୁଣି ଚନ୍ଦ୍ରଜ୍ୟୋତି ହଂସ କାତର ହେଲା। ବିଚାରିଲା, ଏ ବକ ବଡ଼ ଦୟାଳୁ, ପ୍ରାଣୀ ଉପକାରୀ, ବଡ଼ ସଙ୍କଟରୁ ମୋତେ ଏହା ରକ୍ଷା କଲେ। ଏବେ ମୁଁ ଏହାଙ୍କ ସଙ୍ଗେ ପ୍ରୀତି କରିବି। ଏମନ୍ତ ବିଚାରି କୃଷପାଦ ବକ ନିକଟକୁ ଆସି କହିଲା, ଭୋ ମହାତ୍ମା ବକରାଜ, ତୁମ୍ଭେ ବଡ଼ ଦୟାଳୁ, ମୋହର ପ୍ରାଣଦାନ ଦେଲ, ଏ ସକାଶୁ ତୁମେ ମୋର ପ୍ରୀତିପଣ ହେଲା, ଏଥିରେ ଅନ୍ୟ ନାହିଁ। ବକ କହିଲା, ଏ ତ ମୋର ଭାଗ୍ୟ କଥା, ମାତ୍ର ମୁଁ ଯାହା ପଚାରିବି ତାହା ନିର୍ମଳ କରି କହିବ। ଏହା ଶୁଣି ହଂସ ବୋଇଲା, ପଚାରିବା ହେଉ। ବକ କହିଲା, ଆପଣ କି ଦ୍ରବ୍ୟ ଖାଅ, ମୋତେ ତାହା କହ, ମୁଁ ଖାଇବି। ହଂସ କହିଲା, ଆମ୍ଭେ ଯାହା ଖାଉ ଏଠାରେ ସେ ପଦାର୍ଥ କାହୁଁ ମିଳିବ, ସେସବୁ କେବଳ ସୁରଗଙ୍ଗାରେ ଥାଏ, ଯେବେ ତୁମେ ଖାଇବାକୁ ଇଚ୍ଛା କଲ ତେବେ ମୁଁ ଆଣିଦେବି। ଏମନ୍ତ ବକ ସଙ୍ଗେ ପ୍ରୀତି କରି ହଂସ ମେଲାଣି ହୋଇ ସେଠାରୁ ଚଳିଲା। ଗଙ୍ଗାରେ ପ୍ରବେଶ କରି କିଛିଦିନ ବିହାର କରି ଭକ୍ଷ୍ୟ ପଦାର୍ଥମାନ ଥଣ୍ଟରେ ଧରି କୃଷପାଦ ବକ ପାଖକୁ ଆଇଲା। ଦେଖିଲା ସେହି ପୁଷ୍କରିଣୀରେ ବକ ମୀନ ଜଗିଛି। ହଂସ ତା ପାଶେ ପ୍ରବେଶ ହୋଇ ମାନ୍ୟ କଲା। କହିଲା, ତୁମ୍ଭ ପାଇଁ ଭକ୍ଷ୍ୟ ପଦାର୍ଥମାନ ଆଣିଛି, ଏହା ପାନ କର। ଏମନ୍ତେ ଚଞ୍ଚୁରୁ କାଢ଼ି ତଳେ ଥୋଇ ସେସବୁକୁ ସେ ଚିହ୍ନେଇ ଦେଲା। ଏ ମୃଣାଳ ରସ, ଏ ପୁଷ୍କର ରସ, ଏ କୁମୁଦ ରସ, ଏ କମଳ ମକରନ୍ଦ, ଏ କନକ ପଙ୍କ, ଏ ମୋତି ରଜକ। ଏ ନାମମାନ ହଂସଠାରୁ ଶୁଣି ମହା ଆନନ୍ଦ ହୋଇଲା କୃଷପାଦ ବକ। ଏ ନିମନ୍ତେ ହରସ ହୋଇ ସେ ରସମାନ ଖାଇଲା। ବିଚାରିଲା, ଏଥର ମୁଁ ଅତି ପୃଥୁଳ ହେବି। ଏ ରୂପେ ହଂସ ପାଞ୍ଚ ସାତ ଥର ଆହାର ଆଣିଦେଲା। ବକ ଔଷଧ ପ୍ରାୟ ଖାଉଥାଏ, ଦିନକୁ ଦିନ ଦେହକୁ ଚାହିଁ ବିଚାରୁଥାଏ, ମୁଁ ତ ମୋଟ ହେଲେ ନାହିଁ। ହେ ଜଜମାନେ, ବିଚାର କର, ବକ କି ହଂସ ପ୍ରାୟ ହୁଅନ୍ତା, ଯେଉଁ ଦେହ ନ ବଢ଼ିଲା। ବିଚାରିଲା, ଏ ହଂସ ପ୍ରୀତିରେ ମୋର କି କାର୍ଯ୍ୟ ଅଛି, କେବଳ ପଙ୍କ ପଥର ଧୂଳି ଗୁଡ଼ାଏ ଖାଇଲି। ଏତିକି ହେଲା ଯେ ହଂସ ଅଇଁଠା ଖାଇଲେ, ଖୁଣ୍ଟା ରହିଲା। ବକମାନେ ଶୁଣିଲେ ନିନ୍ଦା କରିବେ, ଅଜାତି କରି ରଖିବେ। ଏବେ ଏ ହଂସକୁ ମୁଁ ଅଇଁଠା ଖୁଆଇଲେ ସିନା ହେବ। ଏମନ୍ତ ହଂସ ଏକଦିନରେ ପ୍ରବେଶ ହୋଇ ଥଣ୍ଟରୁ ଆହାର ଥୋଇ ତଳେ ରଖି ବକକୁ କୋଳ କଲା। ବକ କହିଲା, ହେ ମରାଳବର, ତୁମ୍ଭ ଦ୍ରବ୍ୟ ତ ମୁଁ ବହୁତ ଖାଇଲିଣି, ତୁମ୍ଭକୁ କିଛି ଖୁଆଇ ନପାରିଲି, ଏ ବଡ଼ ଅସୁନ୍ଦର ହେଉଛି। ପ୍ରୀତି ସିନା ଦୁଇଆଡ଼ୁ ହେଲେ ସୁନ୍ଦର, ମୁଁ ଯାହା ଦେବି ତୁମ୍ଭେ ତାହା ପାନ କରିବ। ହଂସ ବୋଇଲା, କାହିଁକି ନ ଖାଇବି, ତେବେ ଦିଅ। ବକ କହିଲା, ମୁଁ ଯାଇ ଆଣେ, ତୁମେ ଦଣ୍ଡେ ମାତ୍ର ବସ। ଏହା କହି ଗାଡ଼ିଆ ଯାକ ପଶି ଗେଣ୍ଡା ଶାମୁକା ଭେକ ଜୋକ ମୀନ ଏ ରୂପେ ମାରି ତାହୁଁ ଖଣ୍ଡେ ଖଣ୍ଡେ ଖାଇ ଆଉ ଖଣ୍ଡମାନ ଥଣ୍ଟରେ ଧରି ହଂସ ପାଖରେ ପ୍ରବେଶ ହେଲା। ଥଣ୍ଟରୁ କାଢ଼ି ତଳେ ଥୋଇ କହିଲା, ଏହା ତେବେ ପାନ କର। ହଂସ ସେ ଦୁର୍ଗନ୍ଧକୁ ଶୁଙ୍ଘି କହିଲା, ଏହା ପାନ କରି ନପାରିବି ପରା। ବକ କହିଲା, ଏ ତ ଉତ୍ତମ ଦ୍ରବ୍ୟ, ମୋଠାରେ ଯେବେ ସୁଖ ଥିବ ତେବେ ଭୋଜନ କରିବ। ହଂସ ତ ମହାସୁଜନ, ବକ କଥାରେ ବିଶ୍ୱାସ କରି ତହୁଁ ଖଣ୍ଡେ ଖଣ୍ଡେ ଗିଳି ଦିଅନ୍ତେ ପେଟରେ ପଡ଼ି ଦେହ ମନ୍ଥି ହେଲା। ହଂସ ବଡ଼ ବିକଳ ହୋଇ ବାନ୍ତି କରି ପକାଇଲା, ମୀନ ଦୁର୍ଗନ୍ଧରେ ଅନ୍ତ ଘାଣ୍ଟି ହେଉଛି। ବକକୁ ବୋଇଲା, ମୋର ପ୍ରାଣ ଗଲା, ଏ ବିକଳ ସହି ନହିବ। ସେଠାରୁ ବକ କହିଲା, ମୁଁ ତୁମ୍ଭ ଅଇଁଠା ଖାଇଲି, ଏ ବକକୂଳକୁ ବଡ଼ ଅସୁନ୍ଦର ହେଲା, ତୁମେ ମୋ ଅଇଁଠା ନ ଖାଇଲେ କି ରୂପେ ଯାଆନ୍ତ, ଏବେ ତୁମ୍ଭ ପ୍ରୀତିରୁ ମୋର କିଛି ଫଳ ନାହିଁ। ବକ ଅଇଁଠା କିଡ଼େ ସୁଆଦିଆ, ଏହା ତ ଜାଣିଲୁ, ବକମାନେ ଅଇଲେ ଖୁଣ୍ଟି ପକାଇବେ, ଏଠୁ ବେଗେ ପଳା। ଏହା ଶୁଣି ହଂସ କାତର ହୋଇ ପ୍ରାଣ ଭୟରେ ସେଠାରୁ ପଳାଇଲା। ଏ ରୂପେ ନୀଚ ଲୋକ ସଙ୍ଗେ ପ୍ରୀତି କଲେ ଉତ୍ତମ ଲୋକ ବିପଦରେ ପଡ଼ି, ଏ ସକାଶୁ ନୀଚ ଲୋକ ସଙ୍ଗେ ପ୍ରୀତି ନ କରିବା, ଏହାକୁ ନୀଚ ପ୍ରୀତି କହଇ।